ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରତିରକ୍ଷା ଗବେଷଣା ଆଉ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ସେନାର ମିଳିତ ଉଦ୍ୟମଥି ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି କରାଯାଇଥିବା ମେନ୍ ପୋର୍ଟେବୁଲ୍ ଆଙ୍କିଟେକ୍ ଗାଇଡେଡ୍ ମିସାଇଲ୍ ୱିପନ୍ ସିଷ୍ଟମ୍ର ପରୀକ୍ଷା ସଫଳ ହୋଇଛି। ଏହି ସିଷ୍ଟମ୍ଟି ଉତ୍କ୍ଷେପକ ଲକ୍ଷ୍ୟଭେଦ ଆଉ ଅଗ୍ନି ନିୟନ୍ତ୍ରଣ ୟୁନିଟ୍ ରହିଛି। ବହୁତ ଥର ଏହି ନୂଆ ସିଷ୍ଟମ୍ର ପରୀକ୍ଷା କରାଯାଇଛି। ଗଲା ଶନିବାର ଦିନ ରାଜସ୍ଥାନର ପୋଖରାନ୍ଠାରେ ଏହି ଯୁଦ୍ଧାସ୍ତ୍ର ବହନକାରୀ ବିମାନର ଅଭ୍ୟାସ ସଫଳତାର ସହିତ ପୂରା ହୋଇଥିବାର ଜଣାପଡ଼ିଛି। ଏହି ସଫଳତାର ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଆଉ ଭାରତୀୟ ସେନାକେ ଅଭିନନ୍ଦନ ଜଣାଇଛନ୍। ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ତରଫରୁ ଦୁଇ ନମ୍ଘର କ୍ଷେପେ ଓଡ଼ିଶାର 75ଟା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଇତାର ଆଗନୁ କଂଗ୍ରେସ ତରଫରୁ ପହିଲା କ୍ଷେପେ ବିଧାନସଭା ଲାଗି 47 ଜଣଙ୍କ ନାଁ ଘୋଷଣା କରାଯାଇଥିଲା। ଘୋଷଣା ଅନୁସାରେ କଂଗ୍ରେସ ତରଫରୁ ଅଭିଷେକ ସେଠ୍ଙ୍କୁ ଅତାବିରା, ଦେବେନ୍ଦ୍ର ଭିତ୍ରିଆଙ୍କୁ ତଲସରା, କେଦାରନାଥ ବରିହାଙ୍କୁ କୁଚିଣ୍ଡା, ଦିଲୀପ ଦୁରିଆଙ୍କୁ ରେଙ୍ଗାଲି, ଦୁର୍ଗାପ୍ରସାଦ ପାଢ଼ୀଙ୍କୁ ସମ୍ବଲପୁର, ଆସପଲି ଖାନ୍ଙ୍କୁ ରେଢ଼ାଖୋଲ, ସେମ୍ ହେମ୍ରମ୍ଙ୍କୁ ଦେବଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ହେନ୍ତା ବିଜୟାନନ୍ଦ ଚାଉଲିଆଙ୍କୁ ଆଠମଲ୍ଲିକ, ପ୍ରଦୀପ ସେଠୀଙ୍କୁ ବୀରମହାରାଜପୁର, ପ୍ରିୟବ୍ରତ ସାହୁଙ୍କୁ ସୋନପୁର, ବୀରେନ୍ଦ୍ର ବାଗ୍ଙ୍କୁ ଟିଟିଲାଗଡ଼, କମଲଚରଣ ତାଣ୍ଡିଙ୍କୁ ଖଡ଼ିଆଲ ବିଧାନସଭା ଆସନରୁ କଂଗ୍ରେସ ତରଫରୁ ପ୍ରାର୍ଥୀ କରାଯାଇଛି। ଏଟାକେ ମିଶାଇକରି କଂଗ୍ରେସ ଓଡ଼ିଶାର 122ଟା ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି। ବିପର୍ଯ୍ୟୟ ମୁକାବିଲା ଲାଗି ରାଜ୍ୟ ପହଲା କରି ବିପର୍ଯ୍ୟୟ ଅନୁଭୂତି ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବା। ଭୁବନେଶ୍ୱର ଗୋଠପାଟଣାନ ବନୁଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନଠାରେ ଏହି କେନ୍ଦ୍ର ମୂଲ କରାଯିବା। ଏଥିଲାଗି ବିଶ୍ୱବ୍ୟାଙ୍କ ତରଫରୁ ସାହାଯ୍ୟ ଯୋଗାଇ ଦିଆଯିବା ବୋଲି ଜଣାପଡ଼ିଛି। ବାତ୍ୟାପ୍ରବଣ ଓଡ଼ିଶାର ଲୋକଙ୍କୁ ଆକ୍ତୁରା ସୂଚନା ଦେବାର, ବାତ୍ୟା ବାବଦେ ଲୋକଙ୍କୁ ଜଣାବାର ତୟାରି କରିବା ଲାଗି ଏହି ଶିକ୍ଷଣ କେନ୍ଦ୍ର କାମ କରବା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଧ୍ୟାନ ଅନୁସାରେ କଟକ, ନୟାଗଡ଼ ଆର୍ ବାରିପଦା ସହିତ ଦେଶର 17ଟା ସହରର ବାୟୁ ପ୍ରଦୂଷଣ ଖରାପ ସ୍ଥିତି ପହଞ୍ଚିଛି। ଇତାର ବାହାରେ ଓଡ଼ିଶା ରାଉରକେଲା, ତାଲଚେର, ଅନୁଗୁଳକେ ମିଶାଇକରି 6ଟା ସହର ନଭିଲ ବାୟୁ ସ୍ଥିତି ଖରାପ ରହିଥିବା ବୋର୍ଡ ତରଫରୁ କୁହାଯାଇଛି। ହେନ୍ତାକି ଭୁବନେଶ୍ୱର, ରାଉରକେଲା ଆର୍ ତାଲଚେର ବାଗିର ସହରର ବାୟୁର ମାନ ଦିଲ୍ଲୀର ସ୍ଥିତିନୁ ତଲେ ରହିଛି। ବାୟୁମଣ୍ଡଳର ଛୋଟ ଧୂଳିକଣାର ମାତ୍ରା ସବୁଠାରୁ ଅତ୍କା ରହିଥିବାରୁ ବାତାବରଣ ଅସ୍ୱାସ୍ଥ୍ୟକର ହୋଇଥିବାର ଜଣାପଡ଼ିଛି। ରାଜ୍ୟ 320ଟା ଜାଗାନ ଜଙ୍ଗଲ ଜଲୁଥିବାର ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଏଫ୍ଏସ୍ଆଇ ତରଫ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। ରିପୋର୍ଟ ପାଇବା ଉତ୍ତରୁ ଜଙ୍ଗଲ ବିଭାଗ ତରଫରୁ ନିଆଁ ଲିଭାବାର ଲାଗି ପଦକ୍ଷେପ ନିଆଯାଉଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା, ମାଥିଲି, ବାଲିମେଳା, କାଲିମେଳା ଆର୍ ଅଲଗା ଜାଗାମାନଙ୍କର ଜଙ୍ଗଲନ ବଡ଼ ଧରଣର ନିଆଁ ଲାଗିଥିବାର ଜଣାପଡ଼ିଛି। ସାଧାରଣ ନିର୍ବାଚନ ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫ ଆକାଶବାଣୀ ଜରିଏ ସେମାନଙ୍କର ଦଳର ଆଭିମୁଖ୍ୟ ବାବଦେ ପ୍ରସାରଣ କରାଯାଉଛି। ହେଥିଲାଗି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରଣ ହେଉଥିବା ଆଞ୍ଚଳିକ ସମ୍ଭାଦର ସମୟ ଆଜି ଲାଗି ବଦଳାଯାଇଛି। ଆଜି ମଇଦାନର ଆଞ୍ଚଳିକ ସମ୍ଭାଦ ଦିନର 2:32 ବଦଲା ଉପରବେଳା 4 ପ୍ରସାରଣ କରାଯିବା। ଭୋଟ୍ ସମୟଥି ମତଦାତାମାନଙ୍କୁ ସଚେତନ କରବାର୍କେ ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫ ଏସ୍ବିଇପି ଅଭିଯାନ ଆୟୋଜନ କରାଯାଇଥିଲା। ଜିଲ୍ଲାର ଭିନ୍ ଭିନ୍ ଇଲାକାନ କରାଯାଇଥିବାର ଏହି ଅଭିଯାନ ସମୟଥି ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କେ ସେଲ୍ଫି ପଏଣ୍ଟ, ଜଲଛତ୍ର କରାଯାଇକରି ନାଗରିକମାନଙ୍କୁ ଗଣତନ୍ତ୍ର ପରବଥି ସାମିଲ ହେବାର୍କେ କୁହାଯାଇଥିଲା। ଲୋକସଭା ଓ ବିଧାନସଭା ଲାଗି ହେବାର୍କେ ଥିବାର ଭୋଟ୍ ଇଥର ସମ୍ବଲପୁର ଜିଲ୍ଲାର 4ଟା ନିର୍ବାଚନ ମଣ୍ଡଳୀନ 18-19 ବୟସର 21,179 ଜଣଙ୍କୁ ମିଶାଇକରି 74,424 ଜଣ ନୂଆ ମତଦାତା ସାମିଲ ହୋଇଥିବାର ଜଣାପଡ଼ିଛି। ଏଥର 4 ବିଧାନସଭା ନିର୍ବାଚନ ମଣ୍ଡଳୀନ ପହଲା କରି 5ଟା ଲେଖା ବୁଥ୍ ଜୁଆନମାନଙ୍କ ଦ୍ୱାରା ପରିଚାଳିତ ହେବା। ଗଲା ଜାନୁଆରୀ ମାସ ଉଚ୍ଚତର ମାଧ୍ୟମିକ ସ୍କୁଲ, କଲେଜ ଆର୍ ବିଶ୍ୱବିଦ୍ୟାଳୟମାନଙ୍କର 18 ଅତ୍କା ବୟସର ଛାତ୍ରଛାତ୍ରୀମାନଙ୍କୁ ଭୋଟର ତାଲିକାଥି ନାଁ ପଞ୍ଜୀକରଣ କରବାକେ ସଚେତନତା ଅଭିଯାନ କରାଯାଇଥିଲା। ଜିଲ୍ଲାର 948 ବୁଥ୍ନ ଭୋଟ୍ ନିଆଯିବା। ଇତାର ଭିତରୁ 122 ମହିଳା ପରିଚାଳିତ ସଖୀ ବୁଥ୍, 20 ଯୁବ ପରିଚାଳିତ ବୁଥ୍ ଆର୍ 4ଟା ବୁଥ୍ ଦିବ୍ୟାଙ୍ଗମାନଙ୍କ ଜରିଏ ପରିଚାଳନା କରାଯିବା। ହେନ୍ତା ଜିଲ୍ଲାର 199 ଆଦର୍ଶ ବୁଥ୍ କରାଯିବା ବୋଲି ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। କାଲବୈଶାଖୀର ବଲେ ଗଲା କିଛିଦିନ ହେଲା ତାତିନୁ ନିସ୍ତାର ମିଲ୍ବାର ଉତ୍ତରୁ ରାଇଜେ ଫେରଘା ଗ୍ରୀଷ୍ମ ପ୍ରବାହ ମୂଲ ହୋଇଛି। ଆବା 20 ତକ ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି, କନ୍ଧମାଳ ଜିଲ୍ଲାନ ତାତି ବଢ଼ବା। ଆଜିଠାନୁ 18 ତକ ବୌଦ୍ଧ ଆର୍ ସମୁଦ୍ରକୁଲିଆ ଜିଲ୍ଲାମାନଙ୍କୁ ଜବର ତାତିର ଲାଗି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟ ଉତ୍ତର ପଶ୍ଚିମ ଦିଗୁ ଗରମ ପବନ ବୋହୁଥିବାରୁ ଆଜିଠାନୁ ରାଇଜେ ତାତି ବଢ଼ବା। ହେନ୍ତାକି ଆକେ ତାତି 4-6 ଡିଗ୍ରୀ ସେଲ୍ସିୟସ୍ ତକ ବଢ଼ବା। ରାଜ୍ୟର ଭିତରିଆ ଇଲାକାର କେତେଟା ଜାଗାନ ତାପମାତ୍ରା 42 ଡିଗ୍ରୀ ତକ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏଚନିର ଆଞ୍ଚଲିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଲିକ ଖବର ଶୁଣିପାରବେ ରାତି 7:02। ଜୁହାର।